आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर। ई दशक हेउछे ओडिशार समृद्धिर दशक कहले प्रधानमंत्री। झारसुगुड़ा न युव समावेश ती जोग देकरी 50,000 कोटी टंकार भिन भिन प्रकल्पर कले शिलान्यास आउ उद्घाटन। संबलपुर सरला रेल ओवरब्रिज प्रकल्पर कले शिलान्यास। आकाशवाणी मन की बात कार्यक्रम थी आयबाकाल देशवासींकर संगे भाव विनिमय करबे प्रधानमंत्री। आउर भुवनेश्वर न दुईदिनिया जातीय मध्यस्थता सम्मेलनी हेला मूल। ई दशक ओडिशाके समृद्धि आड़के नेबार दशक आए बोली प्रधानमंत्री नरेन्द्र मोदी कहिछन। झारसुगुड़ा अमलीपाली पड़ियाठाने सेवा पक्ष अवसरे हेतिबा राज्यस्तरीय युव समावेशी जोगदेकरी प्रधानमंत्री श्री मोदी कहिछन, ओडिशार सामर्थ्य आउ ओडिशावासींकर प्रतिभा उपरे तांकर बहुत भरसा रहिछे। ई दशक भितरे राज्ये बहुते बड़ बड़ प्रकल्प थापना हेबारके जाउछे। किछि दिन तले केन्द्र सरकार ओडिशा लागि दुईटा सेमिकंडक्टर यूनिट के मंजूर करिछन। इतर सहित चिप बनाबार लागि ओडिशान सेमिकंडक्टर पार्क भी थापना करा प्रधानमंत्री कहिछन। चिप ठानु मूल करिकरि सिप तकर सबु क्षेत्र थी भारत आत्मनिर्भर हेबा बोली प्रधानमंत्री कहिछन। ई अवसरे स्वदेशी ज्ञानकौशल थी जहाज तैयार करबार लागि 17,000 कोटी टंका प्रधानमंत्री मंजूर करिछन।
हमारा संकल्प है कि चीप से लेकर शिप तक हर चीज में भारत आत्मनिर्भर हो। हर देशवासी चाहता है कि अब हमारा देश किसी पर निर्भर नहीं रहना चाहिए, हर चीज में भारत आत्मनिर्भर हो।
झारसुगुड़ा प्रधानमंत्री आज देशर भित्तिभूमि आउ डिजिटल अभिवृद्धि के तुर्ती करबार लागि 50,000 कोटी नो अयतका टंकार भिन भिन उन्नयन प्रकल्प शिलान्यास आउ उद्घाटन करिछन। ई प्रकल्प मानकर भित्रे दूरसंचार, रेलवाई, उच्च शिक्षा, स्वास्थ्य सेवा, दक्षता विकास आउ ग्राम्य गृह निर्माण बागिर क्षेत्र रहिछे। ई अवसरे प्रधानमंत्री संबलपुर ठानु सरला तक 273 कोटी टंकार रेल फ्लाईओवर शिलान्यास सहित ओडिशार 1,700 कोटी नो अयतका टंकार तीनटा प्रमुख रेल प्रकल्प शिलान्यास आउ उद्घाटन करिछन। इतर सहित देशर 8 आईआईटी संप्रसारण लागि अर्थ मंजूर करिछन। ब्रह्मपुर एमकेसीजी और बुर्ला भीमसार मेडिकल कॉलेज और हॉस्पिटल सुपर स्पेशालिटी स्तर के उन्नतीकरण लागि 3,000 कोटी टंकार प्रकल्प अनुमोदन करिछन। ई अवसरे प्रधानमंत्री श्री मोदी ओडिशान डबल इंजिन सरकार थी प्रगतिर धारा जारी रहिछे बोली कहिछन।
ओडिशा के आप लोगों ने एक नए संकल्प के साथ आगे बढ़ने का प्रण लिया था। ये संकल्प था विकसित ओडिशा, और आज हम देख रहे हैं ओडिशा डबल इंजन की रफ्तार से आगे बढ़ने लगा है। आज फिर एक बार ओडिशा के विकास के लिए, देश के विकास के लिए हजारों करोड़ रुपए के प्रोजेक्ट का काम शुरू हुआ है।
प्रधानमंत्री ई अवसरे ओडिशान दक्षता विकास के आके नेबार लागि 1,979 कोटी टंकार प्रकल्प शुभारंभ करिछन। इटा जुआन पीढ़ी के बरकस करबार सहित नुआ सृजन के तहकाबा बोली कहिछन। बीएसएनएल 97,500 नो अयतका नुआ 4G मोबाइल टावर के प्रधानमंत्री शुभारंभ करिछन। सेन्ता प्रधानमंत्री ब्रह्मपुर न सूरत उधना के अमृत भारत एक्सप्रेस ट्रेन रो आभासी जरिए शुभारंभ करिछन।
ब्रह्मपुर से सूरत के लिए आधुनिक अमृत भारत ट्रेन को हरी झंडी दिखाई गई है, और आप भी जानते हैं कि सूरत के साथ आपका जुड़ना कितना महत्वपूर्ण है। इस क्षेत्र का कोई गांव ऐसा नहीं होगा कि जहां के लोग सूरत में न रहते हो।
प्रधानमंत्री श्री मोदी झारसुगुड़ा न आज अंत्योदय गृह योजना अधीनती राज्य 50,000 आवास हिताधिकारी कार्यादेश बांटिछन। राज्य शिक्षा व्यवस्था थी उन्नति आनबार लागि 130 उच्च शिक्षानुष्ठान वाईफाई व्यवस्था उद्घाटन करिछन। कार्यक्रम थी मुख्यमंत्री मोहन चरण माझी जोग देकरी प्रधानमंत्री नरेन्द्र मोदी बरकस नेतृत्व थी डबल इंजिन सरकार समृद्ध ओडिशा गठन दिगे आगे बढ़ुछे बोली कहिछन। कार्यक्रम थी राज्यपाल डॉ हरिबाबू कम्भम पाटी, केन्द्र आदिवासी व्यापार मंत्री जुएल ओराम, दुई उपमुख्यमंत्री कनकवर्धन सिंहदेव आउ प्रभाती परिडांक सहित मंत्रिमंडल सदस्य आउ सांसद माने उपस्थित थिले। प्रधानमंत्री नरेन्द्र मोदी आइबाकाल दिन 11 बजे आकाशवाणी मन की बात कार्यक्रम जरिए देश आउ दुनिया सारा लोकंक संगे विचार विनिमय करबे। इटा तांकर 126 नंबर मन की बात कार्यक्रम हेबा। मन की बात कार्यक्रम आकाशवाणी आउ दूरदर्शन जरिए आर एआईआर न्यूज वेबसाइट न्यूज ऑन एआईआर मोबाइल एप थी ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଆଇବାକାଲ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ମୂଲ ହୋଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇ ଆଉ କିଛି ସମୟ ଉତ୍ତରୁ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଇନ ଆଉ ନ୍ୟାୟ ବିଭାଗ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଆଉ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆଉ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ବହୁତ ବିଶିଷ୍ଟ ବିଚାରପତି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଦୁଇଦିନିଆ ସମ୍ମିଳନୀ ଭିନ୍ ଭିନ୍ ମାମଲାର ମଧ୍ୟସ୍ଥତା ଜରିଏ କେନ୍ତା କରି ସମାଧାନ କରାଯାଇପାରିବା ସେ ବାବଦେ ଆଲୋଚନା କରାଯିବା ବୋଲି ଆଇନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଶିକ୍ଷକମାନଙ୍କ ଲାଗି ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍କେଶାଲ ଓଟିଇଟି ଆୟୋଜ ହୋଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ପରିଚାଳିତ ଏହି ପରୀକ୍ଷା ରାଜ୍ୟର 193 କେନ୍ଦ୍ରନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ପରୀକ୍ଷା ଲାଇଭ୍ ଭିଡ଼ିଓ ଦେଖିବା ଲାଗି ବୋର୍ଡଠାରେ ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା କରାଯାଇଥିଲା। ପର୍ଯ୍ୟଟନ ଆଉ ସ୍ଥାୟୀ ପରିବର୍ତ୍ତନର ବାର୍ତ୍ତା ନେଇକରି ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 1980 ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ତରଫୁ ସେପ୍ଟେମ୍ବର ମାସର 27 ସାରା ପୃଥିବୀର ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଉଛି। ଦେଶର ଅର୍ଥନୀତିକେ ବରକସ କରବାର ଆଉ ପର୍ଯ୍ୟଟନ କ୍ଷେତ୍ରକେ ବିଶ୍ୱସ୍ତରଠି ପରିଚିତ କରବାର ଦିଗେ ଏହି ଦିବସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଅବସରରେ ରାଇଜେ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ଲକ୍ଷ୍ମଣ ଅବାନ୍ତକର ଦେଖରେଖତି ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ଜିଲ୍ଲାର ପର୍ଯ୍ୟଟନସ୍ଥଳୀର ବିକାଶ, ବିଶ୍ୱବ୍ୟାପୀ ପର୍ଯ୍ୟଟନସ୍ଥଳୀର ସାମାଜିକ, ସାଂସ୍କୃତିକ, ରାଜନୈତିକ ଆଉ ଅର୍ଥନୈତିକ ମୂଲ୍ୟବୋଧ ବାବଦେ ସଚେତନ କରବାରଟା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଆୟ ବୋଲି କହିଛନ୍ତି। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଥି ପରିଚାଳିତ ହୋଇକରି ସାଧାରଣ ଲୋକଙ୍କର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆନ୍ବାର ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବଥି ଆଜି ଜନ୍ମା କେନ୍ଦ୍ର ସରକାର ଦେଶର ସମୃଦ୍ଧ ଐତିହ୍ୟ ଆଉ ଶହୀଦମାନଙ୍କୁ ସମ୍ମାନିତ କରିବା ଲାଗି ସରକାର ନେଇଥିବା ପଦକ୍ଷେପ ବାବଦେ
ଇତିହାସ ସଂରକ୍ଷଣ ଆଉ ଦେଶପ୍ରେମ ଭାବନାକେ ତହକାବାର ସହିତ ଆଇବା ପିଢ଼ି ଭିତରେ ତ୍ୟାଗ ଭାବନା ଯୋଗାବାର ଲାଗି କେନ୍ଦ୍ର ସରକାର ବହୁତଟେ ପ୍ରତୀକାତ୍ମକ ସ୍ମାରକୀ ଆଉ ଜାତୀୟ ଗର୍ବର ପ୍ରତୀକ ସ୍ଥାପନା କରିଛନ୍। ଇ ସବୁନ ଫି ରାଜ୍ୟ ଗଠନ୍ତି ବଳିଦାନ ଦେଇଥିବା ବୀରମାନଙ୍କର ଚିନ୍ତାଧାରା, ସଂଗ୍ରାମୀ ଜୀବନ, ତ୍ୟାଗ ଆଉ ଦୃଷ୍ଟିକୋଣ ଦେଖବାର୍କେ ମିଲ୍ସି। ନୂଆ ସଂସଦ ଭବନ ଉଦ୍ଘାଟନ ଅବସରରେ ସଂଗ୍ରାମୀମାନଙ୍କର ସ୍ମାରକୀ ଉପରେ ବି ଖାସ୍ ଧ୍ୟାନ ଦିଆଯାଇଛି।
अपने आप को दिन रात खपाने वाले, आहुत करने वाले वीर वीरांगनाओं को आज देश नमन कर रहा है।
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଫି ବୁଧବାର ଦିନ ହେଲମେଟ୍ ନାଇଁ ପିନ୍ଧିଲେ ଲୋକ ପେଟ୍ରୋଲ୍ ନାଇଁ ଦେବାରକେ ପେଟ୍ରୋଲ୍ ପମ୍ପମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାସ୍ତା ଦୁର୍ଘଟଣାକେ ଆୟତ୍ତ କରବାର ସହିତ ଏ ବାବଦେ ଲୋକ ସଚେତନ କରବା ଲାଗି ଜିଲ୍ଲାପାଳ ଏନ୍ତା ଗୋଟେ ଅଭିନବ ପଦକ୍ଷେପ ନେଇଥିବାର କହିଛନ୍। ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ କାମପୁରଠାରେ ଖନ୍ଦାଯାତ୍ରା ହୋଇଯାଇଛି। ମା ବସ୍ତ୍ରାଣୀ, ମା ଠାକୁରାଣୀ, ମା ପରଦେଶେନ୍, ମା ଧରଣୀ ଆଉ ମା ରାକାମଙ୍କ ଯାତ୍ରାଥି ବରୁଆମାନେ ଅଙ୍ଗରା ଉପରେ ଚାଲିଥିଲେ। ବଙ୍ଗୋପସାଗରନ ସକ୍ରିୟ ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପଥି ବଦଲିବାର ଉତ୍ତରୁ ଆଜି ଉତ୍ତର ପଶ୍ଚିମ ଆର୍ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାଖେ ଅବପାତ ରୂପ ନେଇଛି। ଏଇଟା ଆଜି ଦକ୍ଷିଣ ଓଡ଼ିଶା ଆର୍ ଉତ୍ତର ଆନ୍ଧ୍ରପ୍ରଦେଶ ସମୁଦ୍ର ଖଣି ଇଲାକା ଦେଇକରି ଯାଇଛି। ଇତାର ପ୍ରଭାବଥି ଆଇବା ସୋମବାର ତକ ରାଜ୍ୟ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସେଡ଼େ ଆଇବା 1 ଦିନ ବଙ୍ଗୋପସାଗରନ ଫେର୍ ଗୋଟେ ଲଘୁଚାପ କ୍ଷେତ୍ର ବନ୍ବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗର ପାଖର ଉତ୍ତର ଦିଗେ ଇ ଲଘୁଚାପ କ୍ଷେତ୍ର ବନ୍ବା ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ସେଡ଼େ ହୀରାକୁଦ ଜଳଭଣ୍ଡାରନୁ ଆଜି ଖେପ୍ ଖେପ୍ କରି 14 ଗେଟ୍ ବନ୍ଦ କରାଯାଇଛି। ଏଛେନ୍ 6 ଗେଟ୍ ଦେଇକରି ବୟଡ ପାଇଁ ଛଡ଼ାଯାଉଛି। ସଞ୍ଜ 6 ଜଳଭଣ୍ଡାର ଜଳସ୍ତର 627.89 ଫୁଟ ରହିଛି। শেষ মুখিয়া খবর ফের খায়ে ই দশক হেউছে ওড়িশার সমৃদ্ধির দশক কহিলেন প্রধানমন্ত্রী। ঝারসুগুড়ান যুব সমাবেশটি যোগ দিয়ে 50,000 কোটি টাকার ভিন ভিন প্রকল্প কলে শিলান্যাস আ উদ্ঘাটন। সম্বলপুর সরলা রেল ওভরব্রিজ প্রকল্প কলে শিলান্যাস। আকাশবাণীর মন কি বাত কার্যক্রম থি আইবা কাল দেশবাসী সঙ্গে ভাব বিনিময় করবে প্রধানমন্ত্রী। আর ভুবনেশ্বর দুইদিনিয়া জাতীয় মধ্যস্থতা সম্মিলনী হেলা মূল। আজির আঞ্চলিক খবর ইন শেষ হল। জুহার।